ଆଜ୍ଞା ଭଗବାନ ଗଢ଼ିଲେ ଯେତେ ଜାତି ତା ଭିତରେ ଭିନ୍ନ ନାରୀ ଜାତି, ଟିକେ ବୟସ ଲୁଚିବାକୁ ଭଲ ପାଆନ୍ତି। ପୁରୁଷର ରୋଜଗାର ଆଜ୍ଞା ସଠିକ୍ ପାଇବେନି, ନାରୀର ବୟସ ପାଇବେନି, କାହିଁକିନା ସବୁବେଳେ ସିଏ ଷୋଡ଼ଶୀ ସୁନ୍ଦରୀ ରହିବାକୁ ଚାହାନ୍ତି। ଝିଅ କୁହେ ମୋତେ ଷୋହଳ ଚାଲିଛି, ମା କହିଲାଣି ତେଇଶ। ଯାହା ଝିଅର ବୟସ ଷୋହଳ, ତା ମାଆର ବୟସ ତେଇଶ, କାରଣ ସେ ସାତ ବର୍ଷରେ ପ୍ରଡକ୍ସନ୍ ହାଉସ୍ ଖୋଲିଥିଲା। ଝିଅ କୁହେ ମୋତେ ଷୋହଳ ଚାଲିଛି, ମା କହିଲାଣି ତେଇଶ। ଝିଅ ପିନ୍ଧୁଅଛି ଟାଇଟ୍ ଜିନ୍, ମା ପିନ୍ଧୁଅଛି ନାଇଟ୍। ତେତିଆ ଦ୍ୱାପର ଏକଳି ଯୁଗରେ ଯେଉଁଠି ଦେଖିବେ ସେଇଠି ଯୁଗେ ଯୁଗେ ଭାଇ ଲାଗି ରହିଅଛି, ଏ ନାରୀ ପାଇଁ ଖାଲି ଫାଇଟ୍। ତେତିଆ ବିୟୁଟି ସୀତାଙ୍କୁ ଦେଖିକି ରାବଣଟା ହେଲା ବାଇ। ତେତିଆ ବିୟୁଟି ସୀତାଙ୍କୁ ଦେଖିକି ରାବଣଟା ହେଲା ବାଇ, କିଡ଼ନାପ୍ କରି ନେଇ ଚାଲିଗଲା ପ୍ରେମରେ ପାଗଳା ହୋଇ। ଦ୍ୱାପର ସୁନ୍ଦରୀ ଚନ୍ଦ୍ରସେନାରାଣୀ, ଦ୍ୱାପର ସୁନ୍ଦରୀ ଚନ୍ଦ୍ରସେନାରାଣୀ ଲାଜକୁ ପକେଇ ଦେଇ ଯମୁନା ଘାଟକୁ ନୀତି ଧାଇଁଲେ ଲାଇନ୍ ମାରିବା ପାଇଁ। ମାନିଲେନି କେହି ପିଉସୀ ମାଉସୀ, ମାନିଲେନି ମାମୁ ଭାଇ, ଘୋର କଳିଯୁଗ ହୋଇ ବରେ ନାଶ, ଏଇ ପ୍ରେମ ରୋଗ ପାଇଁ, ଏଇ ପ୍ରେମ ରୋଗ ପାଇଁ, ଏଇ ପ୍ରେମ ରୋଗ ପାଇଁ।